ନମସ୍କାର ଶ୍ରୋତା ବନ୍ଧୁ, ଜନହିତ ବାଣୀକୁ ଆପଣଙ୍କୁ ସ୍ୱାଗତ। ଆଜି ପ୍ରେମଜୀ ସ୍କଲାରସିପ୍ର ଆଲୋଚନା ଚକ୍ରକୁ ମୁଁ ଇନ୍ଦିରା ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ପ୍ରଥମେ ମିଷ୍ଟର ସୁକାନ୍ତ ପାଖକୁ ଯିବି। ଯେଉଁମାନେ ନିଟ୍ ପାଇଁ ପ୍ରିପେୟାର ହେଉଛନ୍ତି, ଯେଉଁମାନେ ନାଇଜର ପାଇଁ ପ୍ରିପେୟାର ହେଉଛନ୍ତି, ଯେଉଁମାନେ IIT ପାଇଁ ପ୍ରିପେୟାର ହେଉଛନ୍ତି, କି ଯେଉଁମାନେ କି ଡ୍ରପ୍ ଆଉଟ୍ ହେଇଯାଇଛନ୍ତି ପ୍ଲସ୍ ଟୁ ପରେ, ତ ସେମାନେ କ'ଣ ଆବେଦନ କରିପାରିବେ?
ଧନ୍ୟବାଦ ଇନ୍ଦିରା, ଭେରି ଗୁଡ୍ କ୍ୱେଶ୍ଚିନ୍। ଆକ୍ଚୁଆଲି ଏଇଟା ଗୋଟେ ଏଇ ପ୍ରଶ୍ନଟା ସମସ୍ତଙ୍କ ମନରେ ନିହାତି ଭାବରେ ରହିବ। ଯେଉଁମାନେ ପ୍ଲସ୍ ଟୁ ପରେ ନିଟ୍ ପାଇଁ ପ୍ରିପେୟାର ହେଉଥିବେ, IIT ପାଇଁ ପ୍ରିପେୟାର ହେଉଥିବେ, କି ନାଇଜର ଆଇଜର ଏଗୁଡ଼ାକ ପାଇଁ ପ୍ରିପେୟାର ହେଉଥିବେ, ତ ସେମାନେ ଯେହେତୁ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ରେ ପ୍ରିପେୟାର ହେଉଛନ୍ତି ସେଇ ମାନେ କୋର୍ସ କରିବା ପାଇଁ, ସେଇ ପାଠ ପଢ଼ିବା ପାଇଁ, ସେଇ ଜାଗାରେ ସେମାନେ ଇଲିଜିବୁଲ୍ ହେବେ ନାହିଁ। ଯେତେବେଳେ ସେମାନେ ଆଡ଼ମିସନ୍ କରିବେ, ମେଡ଼ିକାଲ ଆଡ଼ମିସନ୍ କଲେ, କି ନାଇଜର ଆଡ଼ମିସନ୍ କଲେ, କି ଆଇଜର ଆଡ଼ମିସନ୍ କଲେ, କି OUT ଆଡ଼ମିସନ୍ କଲେ, ସେ ଜାଗାରେ ଯେତେବେଳେ ଆଡ଼ମିସନ୍ କରିବେ ସେଇ ବର୍ଷ ସେମାନେ ଆପ୍ଲାଏ କରିକି ପାଇପାରିବେ। କିନ୍ତୁ ତାର ଯେଉଁ ପୂର୍ବ ପ୍ରସ୍ତୁତି ଯେଉଁ ହେଉଛନ୍ତି, ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେଇ ଜାଗାରେ ସେମାନେ ସ୍କଲାରସିପ୍ ପାଇପାରିବେ ନାହିଁ କି ଆପ୍ଲାଏ କରିପାରିବେ ନାହିଁ। ବାକି ରହିଲା ଆପଣ ପଚାରିଲେ ଡ୍ରପ୍ ଆଉଟ୍ କଥା। ନିହାତି ଭାବରେ କିଛି ପିଲା ଅଛନ୍ତି, ଫାଇନାନ୍ସିଆଲ କଣ୍ଡିସନ୍ ଯେଉଁମାନଙ୍କର ଖରାପ ଅଛି, ଯେଉଁମାନେ ଆର୍ଥିକ ସ୍ତରରେ ଦୁର୍ବଳ ଅଛନ୍ତି ପାଠ ହାୟର ଷ୍ଟଡି ପାଇଁ, ସେଇ ଝିଅ ପିଲାମାନେ ବା ସେଇ ଛାତ୍ରୀମାନେ ନିହାତି ଭାବରେ ଗୋଟେ ବର୍ଷ ଦୁଇ ବର୍ଷ ବି ପ୍ଲସ୍ ଟୁ ପରେ ଡ୍ରପ୍ ହୋଇକି ରହିଥାନ୍ତି। ସେଇ ଜାଗାରେ ଯଦି ସେମାନେ କୌଣସି ଏକାଡେମିକ୍ କଲେଜରେ ଆଡ଼ମିସନ୍ କରିନଥିବେ ଦୁଇ ବର୍ଷ ଭିତରେ, ନୂଆ କରି ପ୍ଲସ୍ ଟୁ ପରେ ଡ୍ରପ୍ ହେଲା ପରେ ନୂଆ କରି କେଉଁ କଲେଜରେ ଆଡ଼ମିସନ୍ କରିଛନ୍ତି ଏଇ ବର୍ଷ, ସେଇ ଜାଗାରେ ମଧ୍ୟ ସେମାନେ ଆପ୍ଲାଏ କରିପାରିବେ ଏଇ ସ୍କଲାରସିପ୍, ଏବଂ ସେମାନେ ମଧ୍ୟ ପାଇପାରିବେ।
ମ୍ୟାଡ଼ାମ୍, ଏଇ ସ୍କଲାରସିପ୍ କ'ଣ ପ୍ରତ୍ୟେକ ବର୍ଷ ଆବେଦନ କରାଯାଉଛି?
ହଁ, ଏଇଟା ଆର ବର୍ଷ ମଧ୍ୟ ପିଲାମାନେ ଆପ୍ଲାଏ କରିଥିଲେ 25-26ର, ଏ ବର୍ଷ 26-27 ପାଇଁ ଆପ୍ଲାଏ କରିଛନ୍ତି, ଏବଂ 27ର ମଧ୍ୟ ଡେଟ୍ ଆସିଯାଇଛି, ଯେଉଁଟାକି 10 January 27ରୁ 31 January ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏଇଟା ମଧ୍ୟ ଆପ୍ଲାଏ କରାଯିବ। ସୋ ଏଇଟା ସବୁ ବର୍ଷ ଆପ୍ଲାଏ କରାଯାଇଥାଏ, ମୁଁ ଭୁଲ କହିଲି। ଆଉ
ଏଇ ସ୍କଲାରସିପ୍ ଆପ୍ଲାଏ କରିବା ପାଇଁ କିଛି ଲିମିଟେଡ୍ ସିଟ୍ ଅଛି କି, ନା କିଛି ଟାର୍ଗେଟ୍ ଅଛି କି, କି ନାଇଁ ଆମକୁ ଏତିକି କି 500 ପିଲା ଆପ୍ଲାଏ କରିବେ, କି 1000 ପିଲା ଆପ୍ଲାଏ କରିବେ, କି 2000 ପିଲା ଆପ୍ଲାଏ କରିବେ? କାହିଁକିନା ଯଦି ଆମେ ଦେଖିବା ତ ଏମିତିକି ବହୁତ ଜଣ ତ କ୍ୟାଣ୍ଡିଡେଟ୍ ଅଛନ୍ତି, ତ ତାଙ୍କ ମନରେ ବି ପ୍ରଶ୍ନ ଥାଇପାରେ, ତାର କିଛି ଲିମିଟେସନ୍ ଥାଏ କି ଆପ୍ଲିକେସନ୍ର?
ଧନ୍ୟବାଦ ଇନ୍ଦିରା, ବହୁତ ଭଲ କ୍ୱେଶ୍ଚିନ୍ରେ ଆପଣ ଲାଷ୍ଟରେ ପଚାରିଛନ୍ତି। ମୁଁ ପ୍ରଥମରୁ କହିଛି ଯେ ଯେଉଁମାନେ ଉପଯୁକ୍ତ ଛାତ୍ରୀ ହେଇଥିବେ, ବା ମୁଁ କହିଥିଲି ସରକାରୀ ଉଚ୍ଚ ବିଦ୍ୟାଳୟରୁ 10ମ ଏବଂ ଦ୍ୱାଦଶ ଶ୍ରେଣୀରେ ସେମାନେ ଉତ୍ତୀର୍ଣ୍ଣ ହୋଇଥିବେ, ଆଉ ସରକାରୀ କିମ୍ବା ବେସରକାରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଉଚ୍ଚଶିକ୍ଷା ନାମ ଲେଖା ହେଇଥିବେ, ସେଇମାନେ ହିଁ ଯୋଗ୍ୟ ବିବେଚିତ ହୋଇପାରିବେ। ଏଥିରେ କୌଣସି ଲିମିଟେଡ୍ ନମ୍ବର ନାହିଁ ଯେ 5000 ପିଲା ସେ ଛାତ୍ରବୃତ୍ତି ପାଇପାରିବେ ବା 2000 ପିଲା ପାଇପାରିବେ। ସେ ଛାତ୍ରୀ ଅଛନ୍ତି ଯେଉଁମାନେ ଏଇ ଯେଉଁ ଇଲିଜିବିଲିଟି କ୍ରାଇଟେରିଆ ମୁଁ କହିଲି, ଯଦି ସେମାନେ ଆପ୍ଲାଏ କରୁଛନ୍ତି, ଆଉ ସବୁବେଳେ ସାଥୀ କ'ଣ ଆପଣ ମନେ ରଖିଥିବେ, ଡକ୍ୟୁମେଣ୍ଟ ଯେତେବେଳେ ଆପଣ ପ୍ରଦାନ କରୁଛନ୍ତି ସେଇଟା ସବୁବେଳେ ସଠିକ୍ ଡକ୍ୟୁମେଣ୍ଟ ଥିବା ଦରକାର। ନହେଲେ ଆପଣମାନେ ଭାବୁଥିବେ ଯେ ଆମ ତ ଇଲିଜିବିଲିଟି ଥିଲା, ଆମେ ଏଇ ଇଲିଜିବିଲିଟି କ୍ରାଇଟେରିଆକୁ ମିଟ୍ କରୁଥିଲୁ, ଆମେ କାହିଁକି ସ୍କଲାରସିପ୍ ପାଇପାରିଲୁନି? ବେଳେବେଳେ ସାଥୀ କ'ଣ ଆପଣମାନେ ଯେତେବେଳେ ଡକ୍ୟୁମେଣ୍ଟ ଦେଉଛନ୍ତି ପୋର୍ଟାଲରେ, ସେଇଟା ମାନେ କେଉଁଠି ନା କେଉଁଠି ଟିକେ ଟେକ୍ନିକାଲ ଇସ୍ୟୁଜ୍ ପାଇଁ ସେଇଟା ଆପଣଙ୍କର ଭୁଲ ପ୍ରମାଣିତ ହେଉଛି। ସୋ ମୁଁ ଅନୁରୋଧ କରିବି ଯେଉଁମାନେ ଆପ୍ଲାଏ କରୁଛନ୍ତି, ଆଗେ ଡକ୍ୟୁମେଣ୍ଟଟାକୁ ପ୍ରପର୍ଲି ସ୍କାନ୍ କରିକି ରଖନ୍ତୁ ଆଣ୍ଡ ଆପ୍ଲାଏ।
ଶେଷରେ ମୁଁ ମିଷ୍ଟର ସୁକାନ୍ତଙ୍କ ପାଖକୁ ଯିବି, ତ ଆପଣ ଆମକୁ କହିବେ କି ଯଦି ଜଣେ ଉତ୍ତୀର୍ଣ୍ଣ ହେଇଯାଉଛି ସ୍କଲାରସିପ୍ ପାଇଁ, ତ ସେ କେମିତି ଜାଣିବ, ଜାଣିବାର ମାଧ୍ୟମ କ'ଣ ଅଛି?
ହଁ, ଭଲ କ୍ୱେଶ୍ଚିନ୍ କରିଛନ୍ତି ଇନ୍ଦିରା ଆପଣ। ନିହାତି ଭାବରେ ଯେତେବେଳେ ସ୍କଲାରସିପ୍ ଆପ୍ଲାଏ କରାହେବ, ସେତେବେଳେ ସକ୍ସେସଫୁଲି ଯେତେବେଳେ ଅପଲୋଡ଼ କରାହେବ, ସେତେବେଳେ ଗୋଟେ ମୋବାଇଲରେ ତାଙ୍କର ମେସେଜ୍ ଆସିବ, ତାଙ୍କର ଲଗ୍ଇନ୍ ଆଇଡ଼ି ବି ଆସିବ, ତାଙ୍କର ପାସୱାର୍ଡ଼ ବି ଆସିବ ତାଙ୍କ ମୋବାଇଲ୍କି। ତା ସହିତ ଯେତେବେଳେ ସ୍କଲାରସିପ୍ ଇଲିଜିବୁଲ୍ ହେଲେ ସେମାନେ, ସେତେବେଳେ ଯେତେବେଳେ ସ୍କଲାରସିପ୍ ଇଲିଜିବୁଲ୍ ହେଲେ ସେତେବେଳେ ତାଙ୍କ ମୋବାଇଲ୍କି ମେସେଜ୍ ଆସିବ ନାହିଁ, କିନ୍ତୁ ଯେତେବେଳେ ତାଙ୍କର ପଇସା ରିଲିଜ୍ ମାନେ ଆକାଉଣ୍ଟକୁ କ୍ରେଡିଟ୍ ହେବ, ସେତେବେଳେ ତାଙ୍କ ମୋବାଇଲ୍କି ମେସେଜ୍ ଆସିବ ଯେ ଆପଣ ଆଜି ପ୍ରେମ ସ୍କଲାରସିପ୍ର ଆପଣଙ୍କର ଗୋଟେ ଇନଷ୍ଟଲମେଣ୍ଟ 15000 ଆପଣଙ୍କୁ କ୍ରେଡିଟ୍ ହେଲା ବୋଲି ଆକାଉଣ୍ଟ, ସେତେବେଳେ ମେସେଜ୍ଟା ଆସିବ। ତା ପୂର୍ବରୁ ଯେହେତୁ ଏତେ ସାରା ଭାରତରେ ଲକ୍ଷ ଲକ୍ଷ ପିଲା ଆପ୍ଲାଏ କରୁଛନ୍ତି, ସମସ୍ତଙ୍କୁ ମେସେଜ୍ ଦେବା କାହାର ରିଜେକ୍ଟ ହେଲା ସେ ମେସେଜ୍ ବି ଆସିବନି, କାହାର ଇଲିଜିବୁଲ୍ ହେଲା ସେ ମେସେଜ୍ ବି ଆସିବନି। ଯେତେବେଳେ ପଇସା କ୍ରେଡିଟ୍ ଆକାଉଣ୍ଟକୁ କ୍ରେଡିଟ୍ ହେବ ଆମାଉଣ୍ଟଟା, ସେତେବେଳେ ତାଙ୍କ ମୋବାଇଲ୍କି ମେସେଜ୍ ଆସିବ ଯେ ଆପଣ ସ୍କଲାରସିପ୍ ଆମାଉଣ୍ଟ କ୍ରେଡିଟ୍ ହେଲା ବୋଲି।
ମୁଁ ଆଉ ଗୋଟେ ଆଡ୍ କରିବା ପାଇଁ ଚାହୁଁଛି ମିଷ୍ଟର ସୁକାନ୍ତଙ୍କ ସହିତ। ପିଲାମାନେ ଯେତେବେଳେ ଆପଣମାନେ ଆପ୍ଲାଏ କରିବେ, ମନେ ରଖିଥିବେ ଫାଇଲ୍ର ପ୍ରକାର କେବଳ JPEG ଆଉ JPG ଆଉ PNG ଫର୍ମାଟ୍ରେ ହେବା ଉଚିତ। ଆଉ ଫାଇଲ୍ ଆକାର ଯେଉଁଟା ଆମେ କହୁଛେ ଆପଣଙ୍କୁ 40 KB, ମନେ ରଖନ୍ତୁ ପିଲାମାନେ 40 KBରୁ 500 KB ମଧ୍ୟ ହେବା ଉଚିତ, ଅନ୍ୟ କୌଣସି ଫର୍ମାଟ୍ ଏବଂ ଫାଇଲ୍ର ଆକାର ଗ୍ରହଣ କରାଯିବ ନାହିଁ। ତ ଏହା ପ୍ରତି ମଧ୍ୟ ଆପଣମାନେ ଧ୍ୟାନ ନିହାତି ରୂପେ ଦେବେ ବୋଲିକି ଆମର ଆଶା। ତ ଆପଣ ଫଟୋ ମଧ୍ୟ ଯେତେବେଳେ ଅପଲୋଡ଼ କରିବେ ପାସପୋର୍ଟ ସାଇଜ୍ର ଫଟୋଟା 45 mm ଆଉ 35 mm ମଧ୍ୟ ଆପଣ ନଜର ରଖିବେ ନିହାତି ରୂପେ।
ଶ୍ରୋତାବନ୍ଧୁ, ଆଜି ଆମେ ବହୁତ ଗର୍ବିତ ଯେ ଆମେ ବହୁତ କିଛି ଜାଣିବାକୁ ପାଇଲେ, ବହୁତ କିଛି ଶିଖିଲେ ମଧ୍ୟ। ଆମର ଅତିଥିମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ସମୟ ଦେଇ ଆମ ଶ୍ରୋତାବନ୍ଧୁମାନଙ୍କୁ ବହୁତ କିଛି ଇନଫର୍ମେସନ୍ ସେୟାର କଲେ। ତେବେ ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ଏହି ପ୍ରୟାସକୁ ସଫଳ କରିବା, ଏହି ବର୍ଷ ଅଧିକରୁ ଅଧିକ ଯୋଗ୍ୟ ଛାତ୍ରୀଙ୍କ ନିକଟରେ ଏହି ସୂଚନାକୁ ପହଞ୍ଚାଇବା, ସେମାନଙ୍କ ଆବେଦନକୁ ତ୍ରୁଟିମୁକ୍ତ କରିବା ଏବଂ ସେମାନେ ଅଜିମ ପ୍ରେମଜୀ ଛାତ୍ରବୃତ୍ତିର ସୁବିଧା ପାଇ ତାଙ୍କ ଉଚ୍ଚ ଶିକ୍ଷାର ସ୍ୱପ୍ନ ସାକାର କରିବାରେ ସହଯୋଗ କରିବା। ଶ୍ରୋତାବନ୍ଧୁମାନଙ୍କୁ ମୋର ଅନୁରୋଧ, ଯଦି ଆପଣମାନେ ନିଜର ମତାମତ ଦେବା ପାଇଁ ଚାହୁଁଛନ୍ତି ତେବେ ମୋବାଇଲରେ 3 ବଟନ୍ ଦବାଇ ନିଜର ନାମ ଠିକଣା କହିବା ସହିତ କିଭଳି ଭାବରେ ଆଜିମ ପ୍ରେମଜୀ ସ୍କଲାରସିପ୍ ଆପ୍ଲାଏ କରିବେ ସେ ବିଷୟରେ ସୂଚନା ଦେଇପାରିବେ। ଧନ୍ୟବାଦ।
ମୁଁ ଆଉ ଗୋଟେ କଥା ଇନ୍ଦିରା ଆପଣଙ୍କ ଜନହିତ ବାଣୀରେ କହି ରଖିବା ପାଇଁ ଚାହୁଁଛି। ଛାତ୍ରୀମାନେ ଭାବୁଥିବେ ଯେ ଏଇ ସ୍କଲାରସିପ୍କୁ ଆପ୍ଲାଏ କରିବା ପାଇଁ ସେମାନେ କିଛି ଫିସ୍, ଆବେଦନ ଫିସ୍ ଦେବାକୁ ପଡ଼ିବ କି? ନାହିଁ, ଏଇ ସ୍କଲାରସିପ୍ ଆପ୍ଲାଏ କରିବା ପାଇଁ କୌଣସି ବି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ମାଗୁଛନ୍ତି ତାହେଲେ ଆପଣ ତାଙ୍କୁ ଡାଇରେକ୍ଟଲି କୁହନ୍ତୁ ଯେ ଆମେ ଯେତେବେଳେ ଜନହିତ ବାଣୀରେ ଶୁଣିଥିଲୁ ଆମକୁ କୌଣସି ଆବେଦନ ଫିସ୍ ନ ଦେବା ପାଇଁ ମଧ୍ୟ ସେଥିରେ ସେମାନେ ସୂଚନା ପ୍ରଦାନ କରିଥିଲେ। ସୋ ଆପଣମାନେ ଏହା ପ୍ରତି ନିହାତି ଧ୍ୟାନ ଦେବେ।
ଆଉ ଗୋଟେ ଇନଫର୍ମେସନ୍ ମୁଁ ଦେବା ପାଇଁ ଚାହିଁବି ଇନ୍ଦିରା ଆପଣଙ୍କ ଜରିଆରେ, ଯଦି ପିଲାମାନଙ୍କ ଭିତରେ ମଧ୍ୟରେ ମନ ଭିତରେ ମଧ୍ୟ ପ୍ରଶ୍ନ ଆସୁଥିବ, ସେମାନେ ବିଭିନ୍ନ ପ୍ରକାର ସ୍କଲାରସିପ୍ ଅଛି, ଗଭର୍ଣ୍ଣମେଣ୍ଟର ନିର୍ମାଣ ଶ୍ରମିକ ସ୍କଲାରସିପ୍ ଅଛି, ଷ୍ଟେଟ୍ ସ୍କଲାରସିପ୍ ଅଛି, ତା'ପରେ LIC ର ସ୍କଲାରସିପ୍ ଅଛି, ତା'ପରେ SBI ସ୍କଲାରସିପ୍ ଅଛି, ବହୁତ ଗୁଡ଼ାଏ ସ୍କଲାରସିପ୍ ଅଛି, ସେମାନେ ମଧ୍ୟ ଆପ୍ଲାଏ କରୁଥାନ୍ତି ପିଲାମାନେ। ଆପଣମାନେ ପଚାରିପାରିବେ କି ଆପଣମାନଙ୍କର ମନରେ ପ୍ରଶ୍ନ ଥିବ, ଯଦି ସେ ସ୍କଲାରସିପ୍ ସେମାନେ ଆପ୍ଲାଏ କରୁଛନ୍ତି ଏଇ ସ୍କଲାରସିପ୍ ସେମାନେ ଆପ୍ଲାଏ ସେ ସ୍କଲାରସିପ୍ ଯଦି ସେମାନେ ଆପ୍ଲାଏ କରିଛନ୍ତି ତାହେଲେ ଏଇ ସ୍କଲାରସିପ୍ ସେମାନେ ପାଇପାରିବେ ନା ନାହିଁ? ନିହାତି ଭାବରେ ସେଗୁଡ଼ାକ ଯେହେତୁ ଗଭର୍ଣ୍ଣମେଣ୍ଟର ପ୍ରାୟ ସ୍କଲାରସିପ୍ ରହୁଛି, ତେଣୁ ଆପଣମାନେ ଯେଉଁ ସ୍କଲାରସିପ୍ ଆପ୍ଲାଏ କରିଥିଲେ ତା ସହିତ କୌଣସି ସମ୍ପର୍କ ନାହିଁ। ଆପଣମାନେ ଆଜିମ ପ୍ରେମ ସ୍କଲାରସିପ୍ ସ୍ୱତନ୍ତ୍ର ଭାବରେ ଆପ୍ଲାଏ କରିପାରିବେ ଏବଂ ସେ ସ୍କଲାରସିପ୍ ଯଦି ଆପଣମାନେ ପାଉଥିବେ ଏ ସ୍କଲାରସିପ୍ ମଧ୍ୟ ଆପଣମାନେ ସହଜରେ ପାଇପାରିବେ।
ଆମ ସହିତ ଯୋଗାଯୋଗ କରିବା ପାଇଁ 7683821700 ଯୋଗାଯୋଗ କରନ୍ତୁ ଏବଂ ତା ସହିତ ଜନହିତ ବାଣୀରେ ମଧ୍ୟ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।